ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ଆମର ବିଶ୍ୱାସ, ପ୍ରଭୁ ନିଶ୍ଚିତ ଭାବରେ ଆପଣଙ୍କର ପ୍ରାର୍ଥନା ଶୁଣି ଆପଣଙ୍କୁ ଉତ୍ତର ଦେବେ, ସେ ଆପଣଙ୍କର ଦୁଃଖ ତଥା ସମସ୍ୟା ଦୂର କରିବେ। ମାତ୍ର ସେ ଚାହାନ୍ତି ଯେପରି ଆମେ ତାହାଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହୁ। ତେବେ ଆସନ୍ତୁ, ପ୍ରଭୁ ଆଜି ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ କି ଶିକ୍ଷା ଦେବା ପାଇଁ ଚାହାନ୍ତି ତାହା ଜାଣିବା ନିମନ୍ତେ ଚେଷ୍ଟା କରିବା। ଆଉ ପ୍ରଭୁଙ୍କର ବାକ୍ୟ ଶୁଣିବା ସଙ୍ଗେ ସଙ୍ଗେ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ପାଇଁ ଚେଷ୍ଟା କରିବା। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ଏହି ସୁନ୍ଦର ସମୟ ପାଇଁ। ପ୍ରଭୁକୁ ଆଜି ଅନେକ ଏହି ସୁଯୋଗରୁ ବଞ୍ଚିତ, ମାତ୍ର ତୁମେ ଆମମାନଙ୍କୁ ତୁମର ଅସୀମ ଦୟା ଅନୁଗ୍ରହ ପ୍ରଦାନ କରି ଆମମାନଙ୍କୁ ବଞ୍ଚି ରହିବା ପାଇଁ ସୁଯୋଗ ଦେଇଛ ଏବଂ ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ଦେଇଛ। ପ୍ରଭୁ, ତୁମେ ଆଜି ଆମମାନଙ୍କୁ ଯେଉଁ ଶିକ୍ଷା ଦେବା ପାଇଁ ଚାହଁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଶିକ୍ଷା ଦିଅ, ଆଉ ସେହି ଶିକ୍ଷାକୁ ସରଳ ହୃଦୟରେ ସରଳ ବିଶ୍ୱାସରେ ଗ୍ରହଣ କରିବା ପାଇଁ ତୁମେ ଆମମାନଙ୍କୁ ଏକ ସରଳ ବିଶ୍ୱାସର ଜୀବନ ଦିଅ। ଆମମାନଙ୍କ ମନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହକୁ ତୁମେ ଦୂର କରି ଆମମାନଙ୍କୁ ଏକ ସୁସ୍ଥିର ଚିତ୍ତ ପ୍ରଦାନ କର। ତୁମର ବାକ୍ୟ ମଧ୍ୟ ଦେଇ ତୁମର ସ୍ୱର ଯେପରି ଆମମାନେ ଶୁଣିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କର ଆତ୍ମିକ ଚକ୍ଷୁ, ଆମମାନଙ୍କର ଆତ୍ମିକ କର୍ଣ୍ଣ ଓ ହୃଦୟକୁ ପ୍ରଭୁ ଖୋଲି ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଜିଜିକଲଙ୍କର ପୁସ୍ତକର ପ୍ରଥମ ପର୍ବର ଚାରି ପଦରୁ ଆରମ୍ଭ କରି ଅଠେଇଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ସଦାପ୍ରଭୁଙ୍କ ମହିମାର ପ୍ରକଟନ। ଜିଜିକଲ ହେଉଛନ୍ତି ଜଣେ ଭବିଷ୍ୟତ ବକ୍ତା ଯିଏକି ଏକ ଘଡ଼ିସନ୍ଧି ତଥା ଅନ୍ଧକାରମୟ ସମୟରେ ଈଶ୍ୱରୀୟ ଦର୍ଶନ ପ୍ରାପ୍ତ ହୋଇଥିଲେ। ଜିହୁଦାର ନିର୍ବାସିତ ଲୋକମାନେ ବାବିଲୋନର ନଦୀମାନଙ୍କ ନିକଟରେ ବସି ରୋଦନ କରୁଥିବା ସମୟରେ ଜିଜିକଲ ଭବିଷ୍ୟତ ବକ୍ତା ଈଶ୍ୱରୀୟ ଦର୍ଶନ ଲାଭ କରୁଅଛନ୍ତି। ଜିଜିକଲ ପ୍ରଥମ ପର୍ବର ଚାରିପଦରେ ଲେଖା ଅଛି, ଅନନ୍ତର ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣି ବାୟୁ, ବୃହତ୍ ମେଘ ଓ ଜାଜଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦିଗରେ ତେଜ ଓ ତହିଁର ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା। ଲେଖା ଅଛି, ଅନନ୍ତର ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣ ବାୟୁ, ବୃହତ୍ ମେଘ ଓ ଜାଜୁଲ୍ୟମାନ ଅଗ୍ନି ଆସିଲା। ତେବେ ଏହି ଉତ୍ତର ଦିଗ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ମତାମତ ଦିଅନ୍ତି, କିନ୍ତୁ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଏହି ଉତ୍ତର ଦିଗ ଈଶ୍ୱରଙ୍କ ସିଂହାସନକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଅଛି। ଯିଶାୟା ପୁସ୍ତକ ଚଉଦ ପର୍ବର ତେର ପଦରେ ଏହିପରି ଲେଖା ଅଛି, ଯାହାକି ଶୟତାନର ପତନ ବିଷୟ ନେଇ ପ୍ରକାଶ କରେ, ପୁଣି ତୁମେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଉର୍ଦ୍ଧ୍ୱରେ ଆପଣ ସିଂହାସନ ଉଚ୍ଚୀକୃତ କରିବା, ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା। ମୁଁ ବିଶ୍ୱାସ କରେ ଯେ ଚିନ୍ତାଧାରା ହେଉଛି ଆମ୍ଭେମାନେ ଉର୍ଦ୍ଧ୍ୱକୁ ଦୃଷ୍ଟି କରିବା ଉଚିତ, ମାତ୍ର ଉତ୍ତର ଦିଗ ପ୍ରତି ଦୃଷ୍ଟି କରିବା ଆବଶ୍ୟକ ନାହିଁ। ଈଶ୍ୱରଙ୍କ ସିଂହାସନ ଉର୍ଦ୍ଧ୍ୱରେ, ଏହା କୌଣସି ଦିଗ ସହିତ ସଂଯୁକ୍ତ ନୁହେଁ, ଆହୁରି ମଧ୍ୟ ଏହାର ସ୍ଥିତି ଏପରି ବିଷୟ ନୁହେଁ ଯାହାକି ଆପଣ ଓ ମୁଁ ଆମେ ବୁଝିପାରିବା। ଲୁକ ଏକୋଇଶ ପର୍ବର ଅଠେଇଶ ପଦରେ ଏହିପରି ଲେଖା ଅଛି, ତୁମ୍ଭେମାନେ ଉର୍ଦ୍ଧ୍ୱ ଦୃଷ୍ଟି କର ଓ ମସ୍ତକ ଉତ୍ତୋଳନ କର, ଯେଣୁ ତୁମମାନଙ୍କର ମୁକ୍ତି ସନ୍ନିକଟ। ତାହା ହିଁ ହେଉଛି ଦିଗ ଯେଉଁଆଡ଼କୁ ଆଜି ଆମମାନଙ୍କର ଦୃଷ୍ଟି ନିବଦ୍ଧ ହୋଇ ରହିବା ଆବଶ୍ୟକ। ଆହୁରି ମଧ୍ୟ ଗୀତ ପଞ୍ଚସ୍ତରୀ ପର୍ବର ପାଞ୍ଚ ପଦରୁ ସାତ ପଦରେ ଲେଖା ଅଛି, ତୁମମାନଙ୍କ ଶୃଙ୍ଗ ଉର୍ଦ୍ଧ୍ୱକୁ ଉଠାଅ ନାହିଁ, ଶକ୍ତ ଗ୍ରୀବ ହୋଇ କଥା କହ ନାହିଁ, କାରଣ ପୂର୍ବ ଦିଗରୁ କି ପଶ୍ଚିମ ଦିଗରୁ କିମ୍ବା ଦକ୍ଷିଣ ଦିଗରୁ ଉନ୍ନତି ଆସେ ନାହିଁ, ମାତ୍ର ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି, ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି। ଏଠାରେ କେବଳ ଗୋଟିଏ ଦିଗ ବିଷୟ ନେଇ ପ୍ରକାଶ କରାଯାଇ ନାହିଁ, ଆଉ ତାହା ହେଉଛି ଉତ୍ତର ଦିଗ। ଓ ମୁଁ କହିବାକୁ ଚାହେଁ ଯେ ସେହି ଚିନ୍ତାଧାରା ହେଉଛି ଉର୍ଦ୍ଧ୍ୱ, ଈଶ୍ୱରଙ୍କ ସିଂହାସନ ଉର୍ଦ୍ଧ୍ୱରେ, ଏପରିକି ଏହା ଆକାଶମଣ୍ଡଳର ଆହୁରି ଉର୍ଦ୍ଧ୍ୱରେ ଅବସ୍ଥିତ। ତେଣୁକରି ଉତ୍ତର ଦିଗରୁ ଆଗତ ସେହି ଘୂର୍ଣ୍ଣବାୟୁ, ଈଶ୍ୱରଙ୍କ ସିଂହାସନରୁ ଆଗତ ଏକ ଚମତ୍କାର ପ୍ରତିକ୍ରିୟାକୁ ଦର୍ଶାଏ, ଯାହାକି ଈଶ୍ୱରଙ୍କ ବିଚାର। କେବଳ ଘୂର୍ଣ୍ଣିବାୟୁ ନୁହେଁ, ମାତ୍ର ବୃହତ୍ ମେଘ ଓ ଜାଜଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦିଗରେ ତେଜ ଓ ତହିଁର ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା। ଏଠାରେ ଆମେ ଏକ ଜ୍ୟୋତିର ପରିଚୟ ପାଉଅଛୁ, ଯାହାକି ସୂର୍ଯ୍ୟଠାରୁ ମଧ୍ୟ ଅଧିକ ଉଜ୍ଜଳ। ଏହା ବିଜୁଳି ପରି ଥିଲା। ଈଶ୍ୱରଙ୍କ ବାକ୍ୟ କହେ ଯେ ଆମମାନଙ୍କର ଈଶ୍ୱର ଗ୍ରାସକାରୀ ଅଗ୍ନିସ୍ୱରୂପ, ଯାହାକି ଏବ୍ରି 12 ପର୍ବର 29 ପଦରେ ଲେଖା ଅଛି, ଓ ପ୍ରଥମ ଯୌନ 1 ପର୍ବର 5 ପଦରେ ଈଶ୍ୱର ଜ୍ୟୋତି ସ୍ୱରୂପ ବୋଲି ଲେଖା ଅଛି। ପାଉଲ କହନ୍ତି ଯେ ତାହାଙ୍କର ଜୀବନର ପରିବର୍ତ୍ତନ ସମୟରେ ସେ ସୂର୍ଯ୍ୟଠାରୁ ଅଧିକ ତେଜମୟ ଆଲୋକକୁ ପ୍ରକାଶମାନ ହେବାର ଦେଖିଥିଲେ, ଯାହାକି ପ୍ରେରିତ 26 ପର୍ବର 13 ପଦରେ ଲେଖା ଅଛି। ଏହି ସମସ୍ତ ବିଷୟ ଈଶ୍ୱରଙ୍କର ଉପସ୍ଥିତି ବିଷୟ ନେଇ ପ୍ରକାଶ କରେ। ପ୍ରଥମ ପର୍ବର 5 ପଦରେ ଲେଖା ଅଛି, ପୁଣି ତହିଁ ମଧ୍ୟରୁ ଜୀବିତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା, ସେମାନଙ୍କର ଆକୃତି ଏହି ପ୍ରକାର ଯଥା ସେମାନଙ୍କ ରୂପ ମନୁଷ୍ୟ ପରି। ଏହି ପଦଟି ଓ ମଧ୍ୟ 26 ପଦଟି ଖ୍ରୀଷ୍ଟଙ୍କର ମାନବ ଶରୀର ଧାରଣ ବିଷୟ ନେଇ ପ୍ରକାଶ କରେ, ଯାହାକି ଈଶ୍ୱର ମନୁଷ୍ୟ ରୂପୀ ହେଲେ। ଯୌହନ ପ୍ରଥମ ପର୍ବର 14 ପଦ କହେ, ସେହି ବାକ୍ୟ ଦେହବନ୍ତ ହେଲେ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ଯିଶାୟା 52 ପର୍ବର 7 ପଦରେ ଲେଖା ଅଛି, ଯେଉଁ ଜନ ସୁଷମାଚାର ଆଣୁଅଛି, ଯେ ଶାନ୍ତି ପ୍ରଚାର କରୁଅଛି, ଯେ ମଙ୍ଗଳର ସୁଷମାଚାର ଆଣୁଅଛି, ଯେ ପରିତାଣ ପ୍ରଚାର କରୁଅଛି, ଯେ ସିଓନକୁ ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି ବୋଲି କହୁଅଛି, ତାହାର ଚରଣ ପର୍ବତ ଗଣର ଉପରେ କେମନ୍ତ ଶୋଭା ପାଏ। ଈଶ୍ୱର ମନୁଷ୍ୟରୂପୀ ହୋଇ ଏହି ଜଗତକୁ ଆଗମନ କଲେ ଓ ପାଲେଷ୍ଟାଇନ୍ର ସେହି ଧୂଳିରେ ଚାଲିଲେ, ଓ ଶେଷରେ ତାହାଙ୍କର ପାଦ କଣ୍ଟାବିଧ ହେଲା। 10 ପଦରେ ଲେଖା ଅଛି, ସେମାନଙ୍କ ମୁଖର ଆକୃତି ଏହି ରୂପ ଯଥା ସେମାନଙ୍କର ଗୋଟିଏ ମନୁଷ୍ୟର ମୁଖ ଥିଲା, ଆଉ ଦକ୍ଷିଣ ଦିଗରେ ଚାରି ପ୍ରାଣୀର ସିଂହ ମୁଖ ଓ ବାମ ଦିଗରେ ଚାରି ପ୍ରାଣୀର ଗୋରୁର ମୁଖ ଥିଲା। ସେହି ଚାରି ପ୍ରାଣୀର ମଧ୍ୟ ଉତ୍କୃଷ୍ଟ ପକ୍ଷୀର ମୁଖ ଥିଲା। ଏହି ଚାରୋଟି ଯାକ ମୁଖକୁ ପ୍ରକାଶିତ ବାକ୍ୟ 4 ପର୍ବର 6 ପଦରୁ 8 ପଦ ସହିତ ତୁଳନା କଲେ ଜଣାଯାଏ ଯେ ଏହି ଚାରୋଟି ଯାକ ମୁଖ ଚାରି ସୁଷମାଚାରକୁ ସ୍ମରଣ କରାଇଦିଏ, ଯେଉଁଥିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଚାରୋଟି ଘଟଣା ମଧ୍ୟ ଦେଇ ପ୍ରକାଶିତ ହୋଇଅଛନ୍ତି। ମାଥିଉ ସୁଷମାଚାର ମଧ୍ୟରେ ତାହାଙ୍କର ରାଜପଦ ଏଠାରେ ସିଂହ ମୁଖ ଦ୍ୱାରା ଚିହ୍ନିତ ହୋଇଅଛି। ସେହିପରି ମାର୍କ ସୁଷମାଚାର ମଧ୍ୟରେ ତାହାଙ୍କର ଦାସପଦ ଏଠାରେ ଗୋରୁର ମୁଖ ଦ୍ୱାରା ଚିହ୍ନିତ ହୋଇଅଛି। ସେହିପରି ଲୁକ ସୁଷମାଚାରରେ ତାହାଙ୍କର ବାସ୍ତବ ମାନବତ୍ୱ ଏଠାରେ ମନୁଷ୍ୟ ମୁଖ ଦ୍ୱାରା ଚିହ୍ନିତ ହୋଇଅଛି, ଓ ସେହିପରି ଯୌହନ ସୁଷମାଚାରରେ ତାହାଙ୍କର ଈଶ୍ୱରତ୍ୱ ଏଠାରେ ଉତ୍କୃଷ୍ଟ ପକ୍ଷୀର ମୁଖ ଦ୍ୱାରା ଚିହ୍ନିତ ହୋଇଅଛି। ଏହି ଜୀବିତ ଚାରି ପ୍ରାଣୀ ବର୍ଣ୍ଣିତ ହୋଇଥିବା କିରୁବମାନଙ୍କ ଅନୁରୂପ, ଯେଉଁମାନେ କି ସେହି ଏଦନ ଉଦ୍ୟାନ ମଧ୍ୟରେ ଥିବା ଜୀବନ ବୃକ୍ଷର ପଥକୁ ଜଗି ରକ୍ଷା କରିବା ନିମନ୍ତେ ରହିଥିଲେ। ସେମାନେ ଈଶ୍ୱରଙ୍କଠାରୁ ମନୁଷ୍ୟକୁ ପୃଥକ କରି ରଖୁନଥିଲେ, ସେମାନେ ସେହି ପଥକୁ ଖୋଲା ରଖିଥିଲେ। ଆଦମ ଓ ହବା ଯେତେବେଳେ ସେହି ଏଦନ ଉଦ୍ୟାନ ମଧ୍ୟରୁ ବାହାରିଯିବା ସମୟରେ ପଛକୁ ଫେରି ଚାହିଁଲେ, ସେତେବେଳେ ସେମାନେ କ'ଣ ଦେଖିଲେ? ସେମାନେ ଏକ ବଦ୍ଧ କରାଯାଇଥିବା ପ୍ରାଣୀକୁ ଦେଖିଲେ, ଯାହାର ଚର୍ମକୁ ସେମାନେ ବସ୍ତ୍ର ସ୍ୱରୂପେ ପରିଧାନ କରିଥିଲେ, ଓ ସେମାନେ କିରୁବମାନଙ୍କୁ ଆବରି ରହିବା ଓ ଈଶ୍ୱରଙ୍କ ଆଡ଼କୁ ପଥ ଖୋଲା କରି ରଖିବାର ଦୃଶ୍ୟକୁ ଲକ୍ଷ୍ୟ କରିଥିଲେ। ଏହା ହେଉଛି ରକ୍ତ, ଯାହାକି ମନୁଷ୍ୟର ପାପ ନିମନ୍ତେ ପ୍ରାୟଶ୍ଚିତ ସାଧନ କରେ। ଯେତେବେଳେ ମୂଷା ପାପାଚ୍ଛାଦନ ପ୍ରସ୍ତୁତ କଲେ, ସେହି ପାପାଚ୍ଛାଦନ ଉପରେ କିରୁବମାନଙ୍କୁ ରଖିଲେ, ଯେଉଁମାନେ କି ସେହି ବଳିଦାନର ରକ୍ତକୁ ଉପରୁ ଥାଇ ତଳକୁ ଲକ୍ଷ୍ୟ କରି ରହିଥିଲେ। ଆଦମ ଓ ହବା ମଧ୍ୟ ଠିକ୍ ସେହି ବିଷୟ ଦେଖିଥିଲେ। କେବଳ ଗୋଟିଏ ଉପାୟରେ ମନୁଷ୍ୟ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବ, ଆଉ ତାହା ହେଉଛି ରକ୍ତ ମଧ୍ୟ ଦେଇ। ସେଥିପାଇଁ ପ୍ରଭୁ ଯୀଶୁ କହିଲେ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ପ୍ରଥମ ପର୍ବର ବାର ପଦରେ ଲେଖା ଅଛି। ପୁଣି ସେମାନେ ପ୍ରତ୍ୟେକ ସମ୍ମୁଖ ଆଡ଼େ ଗମନ କଲେ, ଯେଉଁଆଡ଼େ ଯିବାକୁ ଆତ୍ମାର ଇଚ୍ଛା ହେଲା ସେହି ଆଡ଼େ ସେମାନେ ଗମନ କଲେ, ଗମନ କାଳରେ ସେମାନେ ଫେରିଲେ ନାହିଁ। ଆଜି ଏହି ଜଗତରେ ଈଶ୍ୱର ତାହାଙ୍କର ମହତ୍ ଅଭିମତ ସାଧନ କରିବା ନିମନ୍ତେ ବିନା ଦ୍ୱିଧାରେ ଓ ନିର୍ଭୁଲ ଭାବରେ ବିଚରଣ କରୁଅଛନ୍ତି। ତାଙ୍କ ଯୋଜନାରେ କୌଣସି ତ୍ରୁଟି ହୁଏ ନାହିଁ, କିମ୍ବା ପରିବର୍ତ୍ତନ ଘଟେ ନାହିଁ, କି ନିଷ୍ଫଳତା ପରିଲକ୍ଷିତ ହୁଏ ନାହିଁ। ତାଙ୍କର ସଂକଳ୍ପ ବିରୁଦ୍ଧରେ କେହି ଛିଡ଼ା ହୋଇପାରେ ନାହିଁ, କି କେହି ତାହାଙ୍କୁ ତାହାଙ୍କ ଅଭିମତ ସାଧନରୁ ବଞ୍ଚିତ କରିପାରେ ନାହିଁ, ତାହାଙ୍କ ପଥରେ କେହି ପ୍ରତିବନ୍ଧକ ଆଣି ଛିଡ଼ା କରିପାରେ ନାହିଁ। 13-14 ପଦରେ ଲେଖା ଅଛି, ଏହି ଜୀବିତ ପ୍ରାଣୀମାନଙ୍କ ଆକୃତି ପ୍ରଜ୍ଜଳିତ ଅଙ୍ଗାର ଓ ମଶାଲ ସଦୃଶ ଥିଲା, ତାହା ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲା, ଓ ସେହି ଅଗ୍ନି ତେଜମୟ, ଓ ସେହି ଅଗ୍ନିରୁ ବିଦ୍ୟୁତ୍ ନିର୍ଗତ ହେଲା। ପୁଣି ସେହି ଜୀବିତ ପ୍ରାଣୀଗଣ ବିଦ୍ୟୁତ୍ର ଆଭା ସଦୃଶ ଦୌଡ଼ିଲେ ଓ ଫେରିଲେ। ଈଶ୍ୱର ଜ୍ୟୋତି ସ୍ୱରୂପ ବୋଲି ପବିତ୍ର ଧର୍ମଶାସ୍ତ୍ର କହେ। ଏହା ଈଶ୍ୱରଙ୍କ ମହିମାର ଏକ ଚମତ୍କାର ଦର୍ଶନ। ପ୍ରଭୁ ଯୀଶୁ କହିଲେ, ମୁଁ ଜଗତର ଜ୍ୟୋତି। ଏହା ଆମମାନଙ୍କ ନିକଟରେ କ'ଣ ପ୍ରକାଶ କରେ? ଏହା ଈଶ୍ୱରଙ୍କର ଧାର୍ମିକତା ଓ ପବିତ୍ରତା ପ୍ରକାଶ କରେ। ପ୍ରଥମ ଯୌହନ ପ୍ରଥମ ପର୍ବର 7 ପଦ ପ୍ରକାଶ କରେ, କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମମାନଙ୍କୁ ପରିଷ୍କାର କରେ। ଆମ୍ଭେମାନେ ଈଶ୍ୱରଙ୍କ ପବିତ୍ରତା ଦ୍ୱାରା ଦଗ୍ଧ ହୋଇଥାନ୍ତୁ ଯଦି ଆମମାନେ ଖ୍ରୀଷ୍ଟଙ୍କର ପବିତ୍ର ରକ୍ତ ଦ୍ୱାରା ଉଦ୍ଧାର ପ୍ରାପ୍ତ ହୋଇନଥାନ୍ତୁ ଓ ତାହାଙ୍କର ଧାର୍ମିକତା ଦ୍ୱାରା ଆବୃତ ହୋଇନଥାନ୍ତୁ। ଈଶ୍ୱର ଏହି ଦର୍ଶନରେ ପ୍ରକାଶିତ ହୋଇନାହାନ୍ତି, ମାତ୍ର ସେ ବର୍ଣ୍ଣିତ ହୋଇଅଛନ୍ତି। ଏହା ମଧ୍ୟ ସତ୍ୟ ଯେ କୌଣସି ମନୁଷ୍ୟ ଈଶ୍ୱରଙ୍କୁ କେବେହେଲେ ଦେଖିନାହିଁ, ଏପରିକି ମୂଷା ମଧ୍ୟ ତାହାଙ୍କୁ ଦେଖିବା ନିମନ୍ତେ ଚାହିଁଥିଲେ, ମାତ୍ର ସେ କେବଳ ତାହାଙ୍କର ମହିମାକୁ ଦେଖିଲେ, କିନ୍ତୁ ତାହାଙ୍କର ବ୍ୟକ୍ତିତ୍ୱକୁ ଦେଖିପାରିନଥିଲେ। ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭର ମୁଖ ଦେଖିପାରିବ ନାହିଁ, କାରଣ ମନୁଷ୍ୟ ଆମ୍ଭକୁ ଦେଖି ବଞ୍ଚିବ ନାହିଁ, ଯାହାକି ଯାତ୍ରା ପୁସ୍ତକ 33 ପର୍ବର 18 ପଦରୁ 23 ପଦ ମଧ୍ୟରେ ଆପଣ ଲକ୍ଷ୍ୟ କରିବାକୁ ପାରିବେ। ମନୁଷ୍ୟକୁ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ନିମନ୍ତେ ନିଷେଧ କରାଯାଇଅଛି, କାରଣ ଆମମାନେ ଜାଣୁନା ଈଶ୍ୱର ଦେଖିବାକୁ କିପରି ଅଟନ୍ତି। ଏପରିକି ଆମମାନେ ଜାଣୁନା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ମାନବ ରୂପ ଧାରଣ କଲେ, ସେ ଦେଖିବାକୁ କିପରି ଥିଲେ। ଈଶ୍ୱରଙ୍କୁ ଦେଖିବା ନିମନ୍ତେ ମନୁଷ୍ୟ ହୃଦୟରେ ଏକ ପ୍ରଗାଢ଼ ଆକାଂକ୍ଷା ରହିଅଛି, ତଥାପି ଈଶ୍ୱର ମନୁଷ୍ୟ ନିକଟରେ ତାହାଙ୍କର ବ୍ୟକ୍ତିତ୍ୱକୁ ପ୍ରକାଶ କରିବା ନିମନ୍ତେ ପସନ୍ଦ କରନ୍ତି ନାହିଁ। କେବଳ ମନୁଷ୍ୟ କୌଣସି ପ୍ରକାର ପ୍ରତିମୂର୍ତ୍ତି ମଧ୍ୟ ଦେଇ ତାହାଙ୍କର ବ୍ୟକ୍ତିତ୍ୱକୁ ଦେଖିବା ନିମନ୍ତେ ସମର୍ଥ ହୁଏ ନାହିଁ। 15-16 ପଦରେ ଲେଖା ଅଛି, ମୁଁ ସେହି ଜୀବିତ ପ୍ରାଣୀମାନଙ୍କୁ ଦର୍ଶନ କଲାବେଳେ ଦେଖ, ସେହି ଜୀବିତ ପ୍ରାଣୀମାନଙ୍କ ପାର୍ଶ୍ୱରେ ସେମାନଙ୍କ ଚାରିମୁଖର ପ୍ରତ୍ୟେକର ପାଇଁ ଭୂମି ଉପରେ ଗୋଟିଏ ଗୋଟିଏ ଚକ୍ର ଥିଲା। ସେହି ଚାରି ଚକ୍ରର ଆକୃତି ଓ ରଚନା ବୈଦୁର୍ଯ୍ୟମଣିର ଆଭାତୁଲ୍ୟ ଓ ଚାରିର ରୂପ ଏକ ପ୍ରକାର, ପୁଣି ସେମାନଙ୍କର ଆକୃତି ଓ ରଚନା ଚକ୍ର ମଧ୍ୟରେ ଚକ୍ର ପରି ଥିଲା, ଚକ୍ର ମଧ୍ୟରେ ଚକ୍ର। ଏହାକୁ ଯଦି ଆକ୍ଷରିକ ଭାବେ ଚକ୍ର ବୋଲି ଚିନ୍ତା କରିବେ ଓ ସେହି ଦୃଷ୍ଟିକୋଣରୁ ନେଇ ଏହାର ଅର୍ଥ ବୁଝିବା ନିମନ୍ତେ ଚେଷ୍ଟା କରିବେ, ତାହେଲେ ଆପଣ ତାହାର ବାସ୍ତବ ଅର୍ଥକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ ନାହିଁ। ଏହାର ଅର୍ଥକୁ ବୁଝିବାକୁ ହେଲେ, ଅର୍ଥାତ୍ ଏହି ଚକ୍ର ମଧ୍ୟରେ ଚକ୍ର ଏହି ବିଷୟ ନେଇ ଜ୍ଞାନ ଆହରଣ କରିବାକୁ ହେଲେ, ଆମମାନଙ୍କୁ ଏହାର ପରବର୍ତ୍ତୀ ଅଂଶଗୁଡ଼ିକୁ ମଧ୍ୟ ଅଧ୍ୟୟନ କରିବାକୁ ହେବ। 18 ପଦରେ ଲେଖା ଅଛି, ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର, ପୁଣି ସେମାନଙ୍କର ସେହି ଚାରି ଘେରର ଚତୁର୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ଈଶ୍ୱର ହେଉଛନ୍ତି ବୁଦ୍ଧିମାନର ସହିତ ତାଙ୍କର ଅଭିମତ ସାଧକ ଈଶ୍ୱର। ଆପଣ ଓ ମୁଁ, ଆମେ ଯେଉଁ ବିଶ୍ୱରେ ବସବାସ କରୁଅଛୁ, ଏହା ଲକ୍ଷ୍ୟହୀନ ହେବେ ଓ ଉଦ୍ଦେଶ୍ୟବିହୀନ ହୋଇ ଭବିଷ୍ୟତ ଆଡ଼କୁ ଗତି କରୁନାହିଁ। ଈଶ୍ୱରଙ୍କର ଏକ ମହତ୍ ଅଭିପ୍ରାୟ ରହିଅଛି ଓ ସେ ତାହା ତାଙ୍କର ସୃଷ୍ଟି ମଧ୍ୟ ଦେଇ ସାଧନ କରିବାକୁ ଯାଉଅଛନ୍ତି ଓ କରୁଅଛନ୍ତି ମଧ୍ୟ, ଓ ଆପଣଙ୍କ ଜୀବନ ନିମନ୍ତେ ତାହାଙ୍କର ଯୋଜନା ଓ କାର୍ଯ୍ୟକ୍ରମରେ ମଧ୍ୟ ଏକ ଅଭିମତ ରହିଅଛି। ଆପଣ ଓ ମୁଁ ଏହି ଜଗତରେ ବଞ୍ଚି ରହିବାର ବିଷୟ ପ୍ରକାଶ କରେ ଯେ ଆମମାନଙ୍କୁ ଈଶ୍ୱରଙ୍କ ନିମନ୍ତେ ଏକ ମହତ୍ ଅଭିମତ ସାଧନ କରିବାକୁ ଅଛି। ଈଶ୍ୱର ଏହି ଜଗତରେ ତାହାଙ୍କର ଅଭିମତକୁ ଅତି ବୁଦ୍ଧିର ସହିତ କାର୍ଯ୍ୟକାରୀ କରୁଅଛନ୍ତି। ତାଙ୍କର ଯୋଜନା ଓ ଅଭିମତ କେବେ ହେଲେ ନିଷ୍ଫଳ ହୁଏ ନାହିଁ। 19:20 ପଦରେ ଲେଖା ଅଛି, ଆଉ ସେହି ଜୀବିତ ପ୍ରାଣୀମାନେ ଗମନ କରିବା ବେଳେ ସେହି ଚକ୍ର ସବୁ ସେମାନଙ୍କ ପାର୍ଶ୍ୱରେ ଚଳିଲେ, ପୁଣି ଜୀବିତ ପ୍ରାଣୀମାନେ ଭୂମିରୁ ଉତ୍ଥାପିତ ହେବାବେଳେ ଚକ୍ର ସବୁ ହିଁ ଉତ୍ଥାପିତ ହେଲେ। ଯେକୌଣସି ସ୍ଥାନକୁ ଯିବାର ଆତ୍ମାର ଇଚ୍ଛା ସେ ସ୍ଥାନକୁ ସେମାନେ ଗଲେ, ଗମନ କରିବାକୁ ଆତ୍ମାର ଇଚ୍ଛା ହେଲେ ସେମାନଙ୍କ ପାର୍ଶ୍ୱରେ ଚକ୍ର ସବୁ ଉଠିଲେ, କାରଣ ଜୀବିତ ପ୍ରାଣୀର ଆତ୍ମା ଚକ୍ରରେ ଥିଲା। ବର୍ତ୍ତମାନ ଆମେ ଅତି ସ୍ପଷ୍ଟ ଭାବେ ଦେଖିପାରିବା ଯେ ଏହି ଚକ୍ରଗୁଡ଼ିକ ଈଶ୍ୱରଙ୍କର ଅବିଶ୍ରାନ୍ତ କାର୍ଯ୍ୟକଳାପ ଓ ତାହାଙ୍କର ଶକ୍ତିର ବିଷୟକୁ ପ୍ରକାଶ କରେ। ଆମମାନଙ୍କର ଈଶ୍ୱର ହେଉଛନ୍ତି ସର୍ବଶକ୍ତିମାନ। ପ୍ରଭୁ ଯୀଶୁ କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଈଶ୍ୱର ଆଗେଇ ଚାଲିଛନ୍ତି ଓ ସେ ତାହାଙ୍କର ଅଭିମତକୁ ସଫଳ କରିବେ, କେହି ତାହାଙ୍କର ପ୍ରତିରୋଧ କରିପାରିବେ ନାହିଁ। ପ୍ରକାଶିତ ବାକ୍ୟ 4 ପର୍ବରେ ଆମମାନେ ପୁନର୍ବାର ଜିହିଜିକଲଙ୍କ ଦର୍ଶନର 4 ଜୀବିତ ପ୍ରାଣୀମାନଙ୍କ ବିଷୟ ନେଇ ଅଧ୍ୟୟନ କରିବାକୁ ପାରିବା। ସେମାନେ ଈଶ୍ୱରଙ୍କ ସିଂହାସନକୁ ଜଗି ରହିବା ନିମନ୍ତେ ରଖାଯାଇଅଛନ୍ତି ଓ ସେହି ଜଗି ରହିବାରେ ସେମାନେ 2 ବିଷୟ ସାଧନ କରନ୍ତି। ସେମାନେ ଏହି ଅର୍ଥରେ ସିଂହାସନକୁ ଜଗି ରକ୍ଷା କରନ୍ତି ଯେପରି ସେମାନେ ମନୁଷ୍ୟକୁ ତାହାର ପାପମୟ ଜୀବନ ସହିତ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ପ୍ରବେଶ କରିବା ନିମନ୍ତେ ଅନୁମତି ନ ଦିଅନ୍ତି, ଓ ଦ୍ୱିତୀୟତଃ ମନୁଷ୍ୟ ଯେଉଁପରି ଭାବେ ଈଶ୍ୱରଙ୍କ ନିକଟକୁ ଆସିବାକୁ ଅଛି ସେହିପରି ପଥକୁ ସେମାନେ ଦର୍ଶାନ୍ତି। ମୋତେ ଖ୍ରୀଷ୍ଟଙ୍କ କୃଶ ମଧ୍ୟ ଦେଇ ଈଶ୍ୱରଙ୍କ ନିକଟକୁ ଯିବାକୁ ହେବ, କାରଣ ଏତଦ୍ ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ। ସେହି କିରୁବଗଣ ପଥ ଦେଖାନ୍ତି। ତେବେ ମୁଁ ଭାବେ ଯେ ଜିହିଜିକଲ ଭବିଷ୍ୟତ ବକ୍ତା ଅନନ୍ତ ଈଶ୍ୱରଙ୍କର କିଛି ମହାନତାକୁ ଦେଖିଥିଲେ। ସେ ପୃଥିବୀ ଉପରେ କିରୁବମାନଙ୍କୁ ସେମାନଙ୍କର ଦୟାର ଡେଣା ବିସ୍ତାର କରି ରଖିଥିବାର ଲକ୍ଷ୍ୟ କରିବାକୁ ପାରିଥିଲେ। ଈଶ୍ୱର ସମଗ୍ର ଜଗତକୁ ଏକ ପାପାଚ୍ଛାଦନରେ ପରିଣତ କଲେ ଯେତେବେଳେ ଖ୍ରୀଷ୍ଟ ଏହି ଜଗତରେ ମୃତ୍ୟୁଭୋଗ କଲେ, ଓ ଈଶ୍ୱର ଏହି ଜଗତ ଉପରେ ତାହାଙ୍କର ବାହୁ ବିସ୍ତାରିତ କରି ରଖିଅଛନ୍ତି ଓ ଯେକୌଣସି ପାପୀକୁ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି ଯିଏକି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ତାହାଙ୍କ ନିକଟକୁ ଆସିବ। ପ୍ରଥମ ପର୍ବର 26:27 ମଧ୍ୟରେ ଏହିପରି ଲେଖା ଅଛି, ପୁଣି ସେମାନଙ୍କ ମସ୍ତକର ଉପରିସ୍ଥ ଶୂନ୍ୟର ଊର୍ଦ୍ଧ୍ୱରେ ନୀଳକାନ୍ତ ମଣିଷଦୃଶ ଏକ ସିଂହାସନର ଆକୃତି ଥିଲା, ଆଉ ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ ଏକ ଆକୃତି ତହିଁର ଊର୍ଦ୍ଧ୍ୱ ଭାଗରେ ଥିଲା। ଆଉ ମୁଁ ତାହାଙ୍କ କଟି ଦେଶର ଆକୃତି ଓ ତହିଁର ଊର୍ଦ୍ଧ୍ୱରୁ ତହିଁର ଭିତରେ ଓ ଚତୁର୍ଦିଗରେ ଅଗ୍ନି ସଦୃଶ ଉତ୍ତପ୍ତ ଧାତୁର ଆଭାତୁଲ୍ୟ ଆଭା ଦେଖିଲି, ଓ ତାହାଙ୍କ କଟି ଦେଶର ଆକୃତିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନି ସଦୃଶ ଆଭା ଦେଖିଲି, ଓ ତାହାଙ୍କ ଚତୁର୍ଦିଗରେ ତେଜ ଥିଲା। ଏଠାରେ ଆମେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନକୁ ଲକ୍ଷ୍ୟ କରୁଅଛୁ ଯାହାକି ହୀରକ ପରି ଝଲକୁଛି ଓ ଇନ୍ଦ୍ରଧନୁ ପରି ଶୋଭା ପାଉଛି। ସିଂହାସନଟି ଶକ୍ତି ଓ ପରାକ୍ରମରେ ପରିପୂର୍ଣ୍ଣ, ଯେପରିକି ଏକ କ୍ଷେପଣାସ୍ତ୍ର ଆଘାତ କରିବା ଉପରେ। ଏହା ଏକ ରଥ ପରି ବିଚରଣ କରୁଅଛି, ଏହା ପୃଥିବୀକୁ ଛାଡ଼ୁନାହିଁ, ଏହା ପୃଥିବୀ ପୃଷ୍ଠକୁ ଆସୁଅଛି। ମୁଁ ପୃଥିବୀ ଉପରେ କିରୁବମାନଙ୍କୁ ଦେଖେ, ଏକ କୃଷକୁ ଦେଖେ, ଜଣେ ମେଷ ଶାବକଙ୍କୁ ଦେଖେ ଓ ରକ୍ତକୁ ଦେଖେ, ଏକ ପାପାଚ୍ଛାଦନକୁ ଦେଖେ, କାରଣ ପ୍ରଭୁ ଯୀଶୁଙ୍କ ସହିତ ଦୟା ଅଛି। ରୋମିଓ 9:15 ପ୍ରେରିତ ପାଉଲ ଏହିପରି କହନ୍ତି, କାରଣ ସେ ମୂଷାଙ୍କୁ କହନ୍ତି, ଯାହା ଉପରେ ଆମ୍ଭର ଦୟା ଅଛି ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି ତାହାକୁ ଆମ୍ଭେ କୃପା କରିବା। ଜିହିଜିକଲ 18:20 ପ୍ରକାଶ କରେ, ଯେଉଁ ପ୍ରାଣୀ ପାପ କରେ ସେ ହିଁ ମରିବ। ଈଶ୍ୱର କେବଳ ଇସ୍ରାଏଲ ବଂଶକୁ କହନ୍ତି ନାହିଁ, ମାତ୍ର ସମଗ୍ର ଜଗତକୁ କହନ୍ତି, ତୁମ୍ଭେମାନେ ମୋ ନିକଟକୁ ଆସିପାରିବ। ପ୍ରଥମ ପର୍ବର 28 ଲେଖା ଅଛି, ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେପରି ସେହି ଚତୁର୍ଦିଗସ୍ଥ ତେଜ ଥିଲା। ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ପୁଣି ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି, ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି। ଏହା ଥିଲା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ଏହା ଥିଲା ସଦାପ୍ରଭୁଙ୍କର ମହିମାର ତେଜ। ଜିହିଜିକଲ ମୂଷାଙ୍କ ଅପେକ୍ଷା ଏପରିକି ଦାଉଦ ଜିସାୟ ଓ ଦାନିଏଲଙ୍କ ଅପେକ୍ଷା ଅଧିକ କିଛି ଦେଖିଥିଲେ। ସେ ଈଶ୍ୱରଙ୍କ ମହିମାର ଏକ ଦର୍ଶନ ଦେଖିଥିଲେ, ମାତ୍ର ତାହାଙ୍କର ବ୍ୟକ୍ତିତ୍ୱକୁ ଦେଖିନଥିଲେ। ଈଶ୍ୱରଙ୍କ ଉପସ୍ଥିତି ସେହି ସ୍ଥାନରେ ଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ମାନବ ଶରୀରରେ ଏହି ଭୂପୃଷ୍ଠକୁ ଆସିଲେ, ସେତେବେଳେ ତାହାଙ୍କର ମହିମାର ତେଜ ଦେଖାଯାଇନଥିଲା। ଜିଜିକଲ ସଦାପ୍ରଭୁଙ୍କର ପ୍ରତାପ ବା ମହିମାକୁ ଦେଖିଥିଲେ। ଲେଖା ଅଛି, ପୁଣି ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି। ଏହି ଦର୍ଶନ ଜିଜିକଲଙ୍କ ଉପରେ ଏକ ଚମତ୍କାର ପ୍ରଭାବ ପକାଇଥିଲା ଓ ଏହା ଆମମାନଙ୍କ ଜୀବନକୁ ମଧ୍ୟ ସେହିପରି ଭାବେ ପ୍ରଭାବିତ କରିବା ଆବଶ୍ୟକ। ହେ ଈଶ୍ୱର, ମୁଁ ଅଯୋଗ୍ୟ ଅପଦାର୍ଥ ମନୁଷ୍ୟ ଓ ମୁଁ ପତିତ ହୋଇଅଛି। ମୁଁ ତୁମ୍ଭଙ୍କୁ ଚାହେଁ, ମୁଁ ତୁମ ଆଡ଼କୁ ଫେରୁଅଛି ଓ ତୁମ୍ଭକୁ ଗ୍ରହଣ କରୁଅଛି। ଆମେ ପୁରାତନ ନିୟମରେ ଲକ୍ଷ୍ୟ କରିବାକୁ ପାରୁ ଯେ ଯେତେବେଳେ ଲୋକମାନେ ପବିତ୍ର ଈଶ୍ୱରଙ୍କର ଉପସ୍ଥିତି ମଧ୍ୟକୁ ଆସିଲେ, ସେମାନେ ମୁହଁ ମାଡ଼ି ପଡ଼ି ରହିଲେ। ଏହା ଜିସାୟଙ୍କ ଜୀବନରେ ମଧ୍ୟ ଘଟିଥିଲା। ଜିସାୟ 6:5 ଲେଖା ଅଛି, ତେବେ ମୁଁ କହିଲି, ହାୟ ହାୟ, ମୁଁ ନଷ୍ଟ ହେଲି, କାରଣ ମୁଁ ଅଶୁଚି ଓଷ୍ଠାଧର ବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଓଷ୍ଠାଧର ବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି। ତଥାପି ମୋହର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି। ସଦାପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ ଏହି ବ୍ୟକ୍ତି ଭୂମିରେ ମୁହଁ ମାଡ଼ି ପଡ଼ିଗଲେ। ଦାନିଏଲ ମଧ୍ୟ ସେହିପରି ଅନୁଭବ କରିଥିଲେ। ସେହି ପାତ୍ମଦ୍ୱୀପରେ ଜୋହନ ମଧ୍ୟ ସେହିପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ, ଯାହାକି ପ୍ରକାଶିତ ବାକ୍ୟ 1:17 ଆମେ ଲକ୍ଷ୍ୟ କରୁ। ଆଉ ସେଠାରେ ସେ କହନ୍ତି, ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ବାସ୍ତବରେ ଏଠାରେ ଆମମାନଙ୍କର ପବିତ୍ର ଈଶ୍ୱରଙ୍କର କେତେ ଚମତ୍କାର ଛବିକୁ ଲକ୍ଷ୍ୟ କରୁଅଛୁ। ଦିନ ଆସୁଅଛି ଆମମାନେ ଆମମାନଙ୍କର ଉଦ୍ଧାରକର୍ତ୍ତାଙ୍କୁ ମୁଖାମୁଖି ହୋଇ ଦେଖିବା। ଆମମାନେ ଆମମାନଙ୍କର ଗୌରବମୟ ପ୍ରଭୁ ଯୀଶୁଙ୍କୁ ଦେଖିବା। ଆମମାନେ ତାହାଙ୍କର ମହିମାର ତେଜକୁ ଦେଖିବା। ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। କିନ୍ତୁ ଆମେ କ'ଣ ସେଥିନିମନ୍ତେ ନିଜକୁ ପ୍ରସ୍ତୁତ କରିଛୁ କି? ଆମେ କ'ଣ ତାହାଙ୍କ ନିକଟରେ ଯୋଗ୍ୟ ବିବେଚିତ ହୋଇପାରିବା କି? ପ୍ରଭୁ ପ୍ରତ୍ୟେକଙ୍କୁ ସେହିଦିନ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, ODIA TTV@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।